ମୋ ନାଁ ସଞ୍ଜନା ବାରିକ, ମୋ ମା ହେଉଛନ୍ତି ମଙ୍ଗୁଳି ବାରିକ, ସେ ଜଣେ ବୟସ୍କ ଲୋକ। ତାଙ୍କର ଆଣ୍ଠୁ ଗଣ୍ଠି ପେନ୍ ହେଉଛି, ଅଣ୍ଟା ବି ପେନ୍ ହେଉଛି, ସେ ବସିପାରୁନାହାନ୍ତି, ଲାଟିନ୍ ଯାଇପାରୁନାହାନ୍ତି। ତ ତାଙ୍କୁ ଗୋଟେ ଯଦି ହ୍ୱିଲ୍ ଚେୟାର ଦିଆ ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ତା ପାଇଁ କିଛି ଟିକେ ବ୍ୟବସ୍ଥା କରନ୍ତୁ।